କୁମାର ପଣ୍ଡା କହୁଛି, ଯେଉଁମାନେ ପିଆଜ ଚାଷ କରୁଛନ୍ତି ସେ ପିଆଜରେ ହଉଥିବା ରୋଗ ଏବଂ ପୋକ ସମ୍ବନ୍ଧିତ ମୁଁ ସୂଚନା ଦେବା ପାଇଁ ଚାହେଁ। ପିଆଜରେ ତ୍ରିପ୍ରୋସ ନାମକ ଏକ ରୋଗ ହୋଇଥାଏ, ଯେଉଁ ରୋଗ ଲାଗିଲେ ଏହା ପିଆଜ ଲତାକୁ ପୁରା ନଷ୍ଟ କରିଦେଇଥାଏ। ପିଆଜରେ ଏହି ତ୍ରିପ୍ରୋସ ରୋଗ ଲାଗିଲେ 1 ଲିଟର ପାଣିରେ 2 ମିଲିଲିଟର ହିସାବରେ ମାଲାଥିଆନ ଗୋଳାଇ ସ୍ପ୍ରେ କରିବା ଆବଶ୍ୟକ। ଫସଲରେ ଯଦି ବାଇଗଣୀ ରଙ୍ଗର ଚିହ୍ନ ବା ରୋଗ ବା ବ୍ଲଡ କ୍ଲଥ ହୁଏ ତେବେ 1 ଲିଟର ପାଣିରେ 4 ଗ୍ରାମ ହିସାବରେ ଇଣ୍ଡୋଫିଲ AM45 ଗୋଳାଇ ଗଛର କାଣ୍ଡ ଏବଂ ପତ୍ର ସବୁ ଆଇରେ ସ୍ପ୍ରେ କରିବା ଦରକାର। ଏହା ସ୍ପ୍ରେ କରିବା ଫଳରେ ଏହି ରୋଗ କଣ୍ଟିନ୍ୟୁସଲି ସ୍ପ୍ରେ କରିବା ଫଳରେ ଏହି ରୋଗ କିଛି ଦିନ ଭିତରେ କଣ୍ଟ୍ରୋଲରେ ଆସିଥାଏ। ଏବଂ ପିଆଜର ଅମଳ ବିଷୟରେ ମଧ୍ୟ କିଛି କହିବା ପାଇଁ ଚାହୁଁଛି। ପିଆଜ ଲଗାଯିବାର 110 ରୁ 15 ଦିନ ଭିତରେ ପିଆଜ ଶୁଖି ଆସିଲେ ଅମଳ କରାଯାଏ। ଭଲ ଅମଳ ପାଇବାକୁ ହେଲେ ଉପଯୁକ୍ତ ପରିମାଣର ଖତ ଓ ସାର ପ୍ରୟୋଗ କରି ମାଟି ଓ ପାଗ ଦେଖି ଓ ଜଳବାୟୁ ଦେଖି ଜଳସେଚନ ବ୍ୟବସ୍ଥା କରି ଓ ରୋଗ ପୋକ ପାଇଁ ପ୍ରତିକାର ବ୍ୟବସ୍ଥା କରିବାଟା ନିହାତି ଆବଶ୍ୟକ। ଏହି ସବୁ ବ୍ୟବସ୍ଥା ଠିକ ଭାବରେ କରିପାରିଲେ ବହୁତ ବହୁତ ଭଲ ଅମଳ ହୋଇଥାଏ। ପିଆଜ ହେକ୍ଟର ପ୍ରତି 200 ରୁ 300 କ୍ୱିଣ୍ଟାଲ ଅମଳ ହୋଇଥିବା ବେଳେ ଆଉ ଓଲି ପିଆଜ 200 ରୁ 220 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ହୋଇଥାଏ। ଦେଶୀ ପିଆଜ 60 ରୁ 80 କ୍ୱିଣ୍ଟାଲ ମଧ୍ୟରେ ଅମଳ ହୋଇଥାଏ। ଯଦି ଆଉ